ଜୀବନ ତ ପାଣି ଫୋଟକା ଟଳ ମଳ ହେଉଛି, କେତେବେଳେ ଫାଟି ଯିବ ସେ ଅବା କିଏ ଜାଣିଛି। ଜୀବନ ତ ପାଣି ଫୋଟକା ଟଳ ମଳ ହେଉଛି, କେତେବେଳେ ଫାଟି ଯିବ ସେ ଅବା କିଏ ଜାଣିଛି। ଏ କଥା ମଣିଷ ମନ ତ ନୀତି ଭୁଲି ଯାଉଛି, ଭାବୁଛି ସେ କୋଳି ଖାଇକି କୋଳି ମଞ୍ଜି ପୋତିଛି। ମଣିଷ ଜାଣିଛି ଜୀବନ ତାର ଅଢ଼େଇ ଦିନ, ତଥାପି ଗୋଟିଏ ରାତିରେ ଦେଖେ ଲକ୍ଷେ ସପନ। କବଳିତ କରି ରଖିଛି ତାକୁ ମାୟା ବନ୍ଧନ, ସବୁ ଭୁଲି ଯାଇ କେବଳ କରେ ଧନ ଅର୍ଜନ। ଉଡନ୍ତା ପକ୍ଷୀର ଛାଇଟି ପରି ଏହି ଜୀବନ, ଏହି ଅଛି ଏହି ରାହିଟି କାହିଁ ହୁଏ ଜେଲିନ। ଉଡନ୍ତା ପକ୍ଷୀର ଛାଇକୁ ଚାହିଁ ଭାବୁଛି ମନ, ସେ ଛାଇ ସଙ୍ଗରେ ଯୋଡ଼ିବ ବୋଲି ପ୍ରୀତି ବନ୍ଧନ। ଜୀବନଟା ବେଳା ଭୂଇଁରେ ଗୋଟେ ବାଲିର ଘର, ଗୋଟିଏ ଲହଡ଼ି ଆସିଲେ ଚିହ୍ନ ନଥିବ ତାର। ମଣିଷ ଭାବୁନି ଜୀବନ ତାର ଏତେ ଅସାର, ସ୍ୱର୍ଗକୁ ଶିଢ଼ି ବାନ୍ଧିବ ବୋଲି କରେ ବିଚାର। ଶିଶୁ ହାତରେ ଗୋଟେ କାଚ ଖେଳଣା, ହାତରୁ ଖସିଲେ ଘଡ଼ିକେ ହୋଇଯିବ ସେ ଚୁନା। ଶିଶୁ ଠାରୁ ବେଶୀ ନିର୍ବୋଧ ଏଇ ମଣିଷ ସିନା, ହିତବାଣୀ ଯେତେ ଶୁଣିକି ସିଏ ହୁଏ ଅଶୁଣା। ଭବ ସାଗରେ ଗୋଟେ ଶୁଣାଇଲିସି, ଶୁଣେଲି ସପନ ସୁଅରେ ନୀତି ଯାଉଛି ଭାସି। ଭାବେ ନା ଯେ କାଳ ଧୀବର ଜାଲ ଧରି ଜଗିଛି, କେତେବେଳେ ଧରି ନେବ ସେ ଅବା କିଏ ଜାଣିଛି। ଜୀବନଟା କଳାକାର ଯେ ଭବ ରଙ୍ଗମଞ୍ଚରେ, ରଙ୍ଗ ପୋଛି ଯିବ ବାହୁଡ଼ି ଅଭିନୟ ଶେଷରେ। ଏକଥାକୁ ଯେବେ ମଣିଷ ହାଏ ଭାବନ୍ତା ଥରେ, ଦେଖେଇ ହେବାର ସ୍ୱଭାବ ଠାରୁ ରହନ୍ତା ଦୂରେ। ସଉଦା ସାରି ଯିବାକୁ ହେବ, ସଉଦା ସରିଲେ ନିମିଷେ ଦଣ୍ଡେ କିଏ ରଖିବ। ଯିଏ ଦୁନିଆକୁ ଆସିଛି ତାକୁ ଯିବାକୁ ହେବ, ଏମିତି ଅସାର ଜୀବନେ ପୁଣି ଏତେ ଯେ ଲୋଭ। পাচিলা ফল যে গছ ডালে ঝুলুচি কেতবেলে খসি পড়িব অবা কিয়ে জানিছি অসময়ে অবা সময়ে বা বতাস অছি বতাস তো কঞ্চা পাচিলা পুণি বুঝে না কিছি গোটে পাহাড়ি নই ভারি ফুলে কুল লঙ্ঘি বিল বণরে পশি যাউচি বহি ভুলি যাউচি সে বসাকু জমা ভরসা নাহি বরসা নহেলে পালটি যিব সে মলা নই জীবন ত পানি ফটকা টল মল হেউচি কেতে বেলে ফাটি যিব সে অবা কিয়ে জানিছি।